ओम शांति। 12 अगस्त 2026 साकार महावाक्य मिठे बच्चे बाबा स्मृति रे रहिबा द्वारा दशा भल रही थाए। एबे तुम उपरे बृहस्पति रो दशा रही सेथिपाई तुमर उन्नति रो समय चली। प्रश्न, जदि जुग उपरे संपूर्ण ध्यान नहीं तेबे तार परिणाम कौन होई थाए? निरंतर बाबांक स्मृति रे रहिबार उपाय सब कौन? उत्तर, एक नंबर, जदि जुग उपरे संपूर्ण ध्यान नहीं तेबे चालो चालो मायार प्रवेशता जाए थे तेणु तल को खसी पड़ती। दुई नंबर, देह अभिमानी हुई अनेक प्रकार रो भूल करी चली थांती, माया उलटा कर्म कराई चली थाए, पतित करी दे थाए। निरंतर बाबांक स्मृति रे रहिबा पाई हेले मुखरे अधिक कथाबार्ता कर नाही, क्रोध कर नाही, देह सहित सबु किछि भूली मो आत्मा परमात्मांकर संतान एही अभ्यास कर। जुग बल द्वारा कौन सब प्राप्ति होई थाए से गुड़ी को स्मृति रे रख। गीत, ओम नमो शिवाय, ओम शांति। मधुर आत्मिक संतान माने आत्मार पिता शिव बाबांकर महिमा सुनिले तेबे पाप बढ़ी जाए, अर्थात मनुष्य पाप आत्मा होई जानती। सेते बेले जाई पतित पावन बाबा आसी पतित मानंको पावन करिथान। सेही अनादि अविनाशी बाबांकर ही महिमा रहिछि, तांको वृक्ष पति मध्य कहा जाउछि। वर्तमान अविनाशी बाबांक द्वारा बेहदर बृहस्पति दशा तुम उपरे पड़िछि। स्वतंत्र ओ साधारण दुईटी अक्षर रहिछि ना, यहार अर्थ मध्य एही थारे सिद्ध हेउछि। बृहस्पति दशा द्वारा स्वतंत्र रूपे भारत जीवन मुक्त हो जाउछि, अर्थात निजर स्वराज्य पद पाउछि। कारण सत्य पिता जहा को सत्य कहा जाउछि से आसी आमको नररो नारायण कराउछन्ति। आउ जेउ माने रहिले से माने क्रमान्वयरे निज निज धर्मर विभाग को जाई रहिबे एवं क्रमान्वयरे आसिबे कलियुगर शेष पर्यंत आसी चली थांती। प्रत्येक आत्मा को निज निज धर्मरे निजस्व अभिनय मिलेछि। राजत्वरे राजारो आरंभ करी प्रजा पर्यंत समस्तंको निज निजर अभिनय मिलेछि। नाटक हेउछि हे राजा ठारो आरंभ करी प्रजा पर्यंत समस्तंको निजर अभिनय करिबाको पड़ोछि। वर्तमान पिला माने जानिछन्ति आम उपरे बृहस्पतिर दशा रहिछि। एपरि नुहे कि गोटिए दिन बृहस्पतिर दशा रहुछि, ना तुमर बृहस्पति दशा चलेछि। एबे तुमर उन्नतिर कला चलेछि, जेते बाबांको मने पकाइब सेते उन्नति कला हेब। बाबांको भूलिबा द्वारा मायार विघ्न आसुछि। बाबांको मने पकाइले दशा भल होइथाय, भल भावरे मने न पकाइले निश्चय तल को खसी जिबे, पुणि तांक द्वारा किछे ना किछे भूल हेबो। बाबा बुझाउछन्ति ड्रामा अनुसारे सबु धर्मावलंबी माने परस्पर आग पछ होई अभिनय करिबा पाई आसिथान्ति। पिला माने जानिछन्ति स्वर्गर दशा अर्थात जीवन मुक्तिर दशा ଏବେ ଆମ ଉପରେ ପଡିଛି। ଏହି ଡ୍ରାମାର ଚକ୍ର କିପରି ଘୁରୁଛି ଏହାକୁ ମଧ୍ୟ ବିସ୍ତୃତ ଭାବେ ବୁଝିବାକୁ ହେବ। ଏହି ସୃଷ୍ଟି ଡ୍ରାମାର ଚକ୍ର ସ୍ୱତନ୍ତ୍ର ରୂପେ ଭାରତ ଉପରେ ପ୍ରସ୍ତୁତ କରାଯାଇଛି। ବାବା ମଧ୍ୟ ଭାରତକୁ ହିଁ ଆସୁଛନ୍ତି, ଗାୟନ ରହିଛି, ଆଶ୍ଚର୍ଯ୍ୟ ଭାବେ ଶୁଣନ୍ତି, କହନ୍ତି, ଭାଗନ୍ତି। ଚାଲୁ ଚାଲୁ ମାୟା ପ୍ରବେଶ କରିବା କାରଣରୁ ନିଜର ଉଚ୍ଚ ସ୍ଥିତିରୁ ତଳକୁ ଖସି ଯାଆନ୍ତି, ଯୁଗ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉନାହାନ୍ତି। ପୁଣି ବାବା ଆସି ସଞ୍ଜୀବନୀ ବୁଟି ଦେଉଛନ୍ତି, ଅର୍ଥାତ ସୁର୍ଜିତ କରିବା ପାଇଁ ବୁଟି ଦେଉଛନ୍ତି। ତୁମେ ମଧ୍ୟ ହନୁମାନ ଅଟ। ବାବା ବୁଝାଉଛନ୍ତି ଯେ ବର୍ତ୍ତମାନ ରାବଣକୁ ତଡିବା ପାଇଁ ଏହି ବୁଟି ମୁଁ ଶୁଙ୍ଘାଇ ଦେଉଛି। ବାବା ତୁମକୁ ସବୁ ସତ୍ୟ କଥା ଶୁଣାଉଛନ୍ତି। କେବଳ ବାବା ହିଁ ସତ୍ୟ ଅଟନ୍ତି, ଯିଏ ଆସି ତୁମକୁ ସତ୍ୟନାରାୟଣଙ୍କ କଥା ଶୁଣାଇ ସତ୍ୟ ଯୁଗର ସ୍ଥାପନା କରୁଛନ୍ତି। ସତ୍ୟ ବତାଉଥିବାରୁ ବାବାଙ୍କୁ ସତ୍ୟ କୁହାଯାଉଛି। ଅନ୍ୟମାନେ ତୁମକୁ ପଚାରୁଛନ୍ତି, ତୁମେ ଶାସ୍ତ୍ରକୁ ମାନୁଛ? ତୁମେ କୁହ, ହଁ ଆମେ ଶାସ୍ତ୍ରକୁ କାହିଁକି ମାନିବୁ ନାହିଁ, ଆମେ ଜାଣିଛୁ ଏସବୁ ଭକ୍ତି ମାର୍ଗର ଶାସ୍ତ୍ର, ଏହା ତ ଆମେ ମାନୁଛୁ। ଜ୍ଞାନ ଓ ଭକ୍ତି ଦୁଇଟି ଜିନିଷ, ଯେବେ ଜ୍ଞାନ ମିଳୁଛି ତେବେ ଭକ୍ତିର ଆବଶ୍ୟକତା ନାହିଁ। ଭକ୍ତି ଅର୍ଥାତ୍ ଅବନତିର କଳା, ଜ୍ଞାନ ଅର୍ଥାତ୍ ଉନ୍ନତିର କଳା। ବର୍ତ୍ତମାନ ଭକ୍ତି ଚାଲୁଛି, ଏବେ ତୁମକୁ ଜ୍ଞାନ ମିଳିଛି ଯାହାଦ୍ୱାରା ସଦ୍ଗତି ହେବ। କେବଳ ଭଗବାନ ହିଁ ଭକ୍ତଙ୍କର ରକ୍ଷାକର୍ତ୍ତା ଅଟନ୍ତି, ଶତ୍ରୁ ଠାରୁ ରକ୍ଷା କରାଯାଇଥାଏ। ବାବା କହୁଛନ୍ତି, ମୁଁ ଆସି ତୁମକୁ ରାବଣ ଠାରୁ ରକ୍ଷା କରୁଛି। ଦେଖୁଛ ନା ରାବଣ ଠାରୁ କିପରି ରକ୍ଷା କରାହେଉଛି, ଏହି ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ବାବା ବୁଝାଉଛନ୍ତି, ମଧୁର ସନ୍ତାନ ମାନେ ଏ ରାବଣ ହିଁ ତୁମକୁ ତମ ପ୍ରଧାନ କରିଦେଇଛି। ସତ୍ୟଯୁଗକୁ ସତୁ ପ୍ରଧାନ ସ୍ୱର୍ଗ କୁହାଯାଏ। ପୁଣି କଳା ତ ଧୀରେ ଧୀରେ କମିଯାଇଥାଏ, ଅନ୍ତିମ ସମୟରେ ସମ୍ପୂର୍ଣ୍ଣ ଭାବେ ଦେହ ଅଭିମାନରେ ଆସିଗଲେ ପତିତ ହୋଇଯାଆନ୍ତି। ନୂଆ ଘର ହେଉଛି ମାସେ ଅଥବା ଛଅ ମାସ ପରେ କିଛି କିଛି କଳା କମ୍ ହୋଇଯାଇଥାଏ। ପ୍ରତ୍ୟେକ ବର୍ଷ ଘର ରଙ୍ଗ କରାଯାଇଥାଏ, କଳା କମ୍ ହୋଇଯାଉଛି ନା, ନୂଆରୁ ପୁରୁଣା, ପୁରୁଣାରୁ ପୁଣି ନୂଆ, ପ୍ରାରମ୍ଭରୁ ପ୍ରତ୍ୟେକ ଜିନିଷ ଏହିପରି ହୋଇଚାଲିଛି। ବୁଝାଯାଏ ଏହି ଘର ଶହେ ଦେଢ଼ଶହ ବର୍ଷ ପର୍ଯ୍ୟନ୍ତ ଚାଲିବ। ବାବା ବୁଝାଉଛନ୍ତି, ନୂଆ ଦୁନିଆକୁ ସତ୍ୟଯୁଗ କୁହାଯାଇଥାଏ, ପୁଣି ତ୍ରେତାକୁ 25% କମ୍ କୁହାଯାଇଥାଏ, କାରଣ ଟିକିଏ ପୁରୁଣା ହୋଇଯାଇଥାଏ। ସେମାନେ ହେଲେ ଚନ୍ଦ୍ରବଂଶୀ, ତାଙ୍କୁ କ୍ଷତ୍ରିୟ ଚିହ୍ନ ଦେଉଛନ୍ତି, କାରଣ ନୂଆ ଦୁନିଆ ପାଇଁ ଯୋଗ୍ୟ ହେଲେ ନାହିଁ, ସେଥିପାଇଁ ପୋଜିସନ ଟିକିଏ କମ୍ ହୋଇଗଲା। ସମସ୍ତେ ଚାହୁଁଛନ୍ତି କୃଷ୍ଣପୁରୀକୁ ଯିବୁ, ଏପରି କେହି କହୁନାହାନ୍ତି ଯେ ରାମପୁରୀକୁ ଯିବୁ, ସମସ୍ତେ କୃଷ୍ଣପୁରୀ ନିମନ୍ତେ କହିଥାନ୍ତି, ଗାୟନ ମଧ୍ୟ କରିଥାନ୍ତି, ଚଲୋ ବୃନ୍ଦାବନ ଭଜୋ ରାଧେ ଗୋବିନ୍ଦ, ବୃନ୍ଦାବନର ଆଶା ରଖିଥାନ୍ତି, ଅଯୋଧ୍ୟା ନିମନ୍ତେ କହୁନାହାନ୍ତି। ଶ୍ରୀକୃଷ୍ଣଙ୍କ ପ୍ରତି ସମସ୍ତଙ୍କର ବହୁତ ସ୍ନେହ ରହିଥାଏ, ଶ୍ରୀକୃଷ୍ଣଙ୍କୁ ବହୁତ ସ୍ନେହରେ ସ୍ମରଣ କରିଥାନ୍ତି, କୃଷ୍ଣଙ୍କୁ ଦେଖି କହନ୍ତି ଏହାଙ୍କ ପରି ସ୍ୱାମୀ ସନ୍ତାନ ଭାଇ ମିଳନ୍ତୁ, ସେନ୍ସିବୁଲ ବୁଦ୍ଧିମାନ ସନ୍ତାନ ଅଥବା କନ୍ୟାମାନେ କୃଷ୍ଣଙ୍କ ମୂର୍ତ୍ତିକୁ ସମ୍ମୁଖରେ ରଖି ଇଚ୍ଛା ରଖିଥାନ୍ତି କି ଏହାଙ୍କ ପରି ସନ୍ତାନ ମିଳୁ। କୃଷ୍ଣଙ୍କ ସହିତ ପ୍ରେମ ବହୁତ ରହିଥାନ୍ତି ନା, ସମସ୍ତେ କୃଷ୍ଣପୁରୀ ଚାହାନ୍ତି। ବର୍ତ୍ତମାନ ତ ହେଉଛି କଂସପୁରୀ, ରାବଣର ପୁରୀ, କୃଷ୍ଣପୁରୀର ବହୁତ ମହତ୍ତ୍ୱ ରହିଛି। କୃଷ୍ଣଙ୍କୁ ସମସ୍ତେ ମନେ ପକାଇଥାନ୍ତି। ସେଥିପାଇଁ ବାବା କହୁଛନ୍ତି, ତୁମେ ବହୁତ ସମୟରୁ ମନେ ପକାଇ ଆସିଛ, ଏବେ କୃଷ୍ଣପୁରୀ ଯିବାକୁ ପୁରୁଷାର୍ଥ କର, ଏହାଙ୍କ ବଂଶକୁ ତ ଯାଅ। ସୂର୍ଯ୍ୟବଂଶ ଆଠ ପିଢ଼ି ଚାଲେ, ତେଣୁ ଏପରି ପୁରୁଷାର୍ଥ କର ଯେପରି ରାଜବଂଶକୁ ଯାଇ ରାଜକୁମାରଙ୍କ ସାଥିରେ ଝୁଲିବ। ଏହା ବୁଝିବାର କଥା ଅଟେ ନା? ବାବା ବୁଝାଉଛନ୍ତି ପିଲାମାନେ, ଯେତେ ସମ୍ଭବ ମନ ମନା ଭବ ହୋଇ ରୁହ। ବାବାଙ୍କ ସ୍ମୃତିରେ ନ ରହିବା ଦ୍ଵାରା ସ୍ଥିତି ତଳକୁ ଖସି ଯାଉଛି। ଜ୍ଞାନ କେବେ ତଳକୁ ଖସାଇ ନ ଥାଏ, ସ୍ମୃତିରେ ନ ରହୁଥିବାରୁ ତଳେ ପଡିଯାଉଛନ୍ତି। ଏହା ଉପରେ ହିଁ ଆଲ୍ଲାହ ଅବଲଦିନ ହାତ ମତାଇର ନାଟକ ମଧ୍ୟ କରାଯାଇଛି। ସ୍ମୃତିରେ ରହିବା ପାଇଁ ମୁଖରେ ମୁଲହରା ଅର୍ଥାତ ଲୁହା ବାଟୁଳି ପକାଇ ଦେଉଥିଲେ, କାହାକୁ କ୍ରୋଧ ଆସିଲେ ମୁଖରୁ କିଛି ବାହାରି ଯାଇଥାଏ। ସେଥିପାଇଁ କହିଥାନ୍ତି, ମୁଖରେ କିଛି ପକାଇ ଦିଅ, କଥାବାର୍ତ୍ତା ନ କଲେ କ୍ରୋଧ ଆସିବ ନାହିଁ। ବାବା କହୁଛନ୍ତି, କେବେ ହେଲେ କାହା ଉପରେ କ୍ରୋଧ କର ନାହିଁ, କିନ୍ତୁ ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ନ ବୁଝି ଶାସ୍ତ୍ରରେ କିଛି ନା କିଛି ଲେଖିଦେଇଛନ୍ତି। ବାବା ଯଥାର୍ଥରେ ଆସି ବୁଝାଉଛନ୍ତି। ବାବା ଆସିଲେ ତ ଯାଇ ବୁଝାଇବେ, ଯଦି ଆସି ପୁଣି ଚାଲି ଯାଇଥାନ୍ତି, ତାଙ୍କର ମହିମା ଗାୟନ କରାଯାଇଥାଏ। ଟାଗୋର ଝାନ୍ସୀର ରାଣୀ ଆସିକରି ଯାଇଛନ୍ତି, ସେଥିପାଇଁ ତାଙ୍କ ଉପରେ ନାଟକ ତିଆରି କରୁଛନ୍ତି। ଆଚ୍ଛା, ଶିବ ମଧ୍ୟ ଆସି ପୁଣି ଯାଇଛନ୍ତି, ସେଥିପାଇଁ ଶିବ ଜୟନ୍ତୀ ପାଳନ କରୁଛନ୍ତି ନା? କିନ୍ତୁ ଶିବ କେବେ ଆସିଲେ, ଆସି କଣ କଲେ, ଏ କଥା ଜାଣିନାହାନ୍ତି। ସେ ତ ସମଗ୍ର ସୃଷ୍ଟିର ପିତା ଅଟନ୍ତି, ନିଶ୍ଚୟ ଆସି ସମସ୍ତଙ୍କୁ ସଦ୍ଗତି ଦେଇଥିବେ। ଇସଲାମୀ ବୌଦ୍ଧି ଯିଏ ବି ଆସି ଧର୍ମ ସ୍ଥାପନ କରି ଯାଇଛନ୍ତି, ତାଙ୍କର ଜୟନ୍ତୀ ପାଳନ କରୁଛନ୍ତି। ସମସ୍ତଙ୍କର ତିଥି ତାରିଖ ରହିଛି, ଏହାଙ୍କର ଅର୍ଥାତ୍ ଶିବଙ୍କର ତିଥି ତାରିଖ କେହି ଜାଣିନାହାନ୍ତି। କହିଥାନ୍ତି ମଧ୍ୟ, ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା। ସ୍ୱସ୍ତିକା ଚିହ୍ନ କରିବା ସମୟରେ ସେଥିରେ ପୁରା ଚାରି ଭାଗ କରିଥାନ୍ତି, ଚାରି ଯୁଗ ଅଟେ। ଯୁଗର ଆୟୁ କମ୍ ବେଶୀ ହୋଇପାରିବ ନାହିଁ। ଜଗନ୍ନାଥ ପୁରୀରେ ହଣ୍ଡାରେ ମହାପ୍ରସାଦ ତିଆରି କରିଥାନ୍ତି, ପୁରା ଚାରି ଭାଗ ହୋଇଯାଏ। ବାବା କହୁଛନ୍ତି, ଭକ୍ତି ମାର୍ଗରେ ଅଗଡ଼ମ ବଗଡ଼ମ ଅର୍ଥାତ ଗୁଳିଆ ଘଣ୍ଟା କରିଦେଇଛନ୍ତି। ବର୍ତ୍ତମାନ ବାବା କହୁଛନ୍ତି, ଦେହ ସହିତ ଏଠିକାର ସବୁ କିଛି ଭୁଲି ଯାଅ, ମୋ ଆତ୍ମା ପରମ ପିତା ପରମାତ୍ମାଙ୍କର ସନ୍ତାନ ଅଟେ, ଏହି ଅଭ୍ୟାସ କର। ବାବା ସ୍ୱର୍ଗର ରଚୟିତା ହୋଇଥିବାରୁ ନିଶ୍ଚୟ ଆମକୁ ସ୍ୱର୍ଗକୁ ପଠାଇଥିବେ, ନର୍କକୁ ତ ପଠାଇବେ ନାହିଁ। ବାବା କାହାକୁ ହେଲେ ବି ନର୍କକୁ ପଠାଇ ନଥାନ୍ତି। ପ୍ରଥମେ ସମସ୍ତେ ସୁଖ ଭୋଗ କରୁଛନ୍ତି, ପ୍ରଥମେ ସୁଖ ପରେ ଦୁଃଖ। ବାବା ତ ସମସ୍ତଙ୍କର ଦୁଃଖ ହର୍ତ୍ତା ସୁଖକର୍ତ୍ତା ଅଟନ୍ତି ନା? ଆତ୍ମା ପ୍ରଥମେ ସୁଖ ପରେ ଦୁଃଖ ଦେଖିଥାଏ। ବିବେକ ମଧ୍ୟ କହୁଛି, ଆମେ ପ୍ରଥମେ ସତୁ ପ୍ରଧାନ, ପୁଣି ସତୁ ରଜୁ ତମରେ ଆସୁଛି। ମନୁଷ୍ୟମାନେ ମଧ୍ୟ ବୁଝିଥାନ୍ତି, ବିଦେଶୀମାନେ ବହୁତ ସେନ୍ସିବୁଲ ଅର୍ଥାତ୍ ବୁଦ୍ଧିମାନ ଅଟନ୍ତି। ସେଠାରେ ତ ଏପରି ବମ୍ ତିଆରି କରୁଛନ୍ତି ଯେପରି ତୁରନ୍ତ ବିନାଶ ହୋଇଯିବ, ଯେପରି ଆଜିକାଲି ମୁର୍ଦ୍ଦାରକୁ ଇଲେକ୍ଟ୍ରିକ ଚୁଲା ଦ୍ଵାରା ତୁରନ୍ତ ଶେଷ କରିଦେଉଛନ୍ତି, ସେହିପରି ବମ୍ ଫୋପାଡ଼ିବା ଦ୍ଵାରା ନିଆଁ ଲାଗିଯାଉଥିବାରୁ ମନୁଷ୍ୟ ମଧ୍ୟ ତୁରନ୍ତ ଶେଷ ହୋଇଯିବେ, ସଂସାରରେ ନିଆଁ ଲାଗିବ। ଏପରି ତୁଫାନ ଆସୁଛି ଯେ ଗାଁ ଗାଁ ଶେଷ ହୋଇଯାଉଛି। ପୁଣି ସେ ସମୟରେ ଏପରି କୌଣସି ବ୍ୟବସ୍ଥା ରହୁନାହିଁ ଯାହାଦ୍ୱାରା କାହାକୁ ବଞ୍ଚା ଯାଇପାରିବ, ବିନାଶ ତ ନିଶ୍ଚୟ ହେବ, ପୁରୁଣା ଦୁନିଆ ଶେଷ ହୋଇଯିବ। ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି, ବାବା ବୁଝାଉଛନ୍ତି, ୟୁରୋପବାସୀ ଏପରି ବମ୍ ଛାଡ଼ିବେ ସେ ଜଣାପଡ଼ିବ ନାହିଁ। ତୁମେ ପିଲାମାନେ ଜାଣିଛ, କଳ୍ପ ପୂର୍ବରୁ ମଧ୍ୟ ବିନାଶ ହୋଇଥିଲା, ଏବେ ମଧ୍ୟ ହେବ। ତୁମେ ମଧ୍ୟ କଳ୍ପ ପୂର୍ବ ସଦୃଶ ପଢ଼ୁଛ। ଧୀରେ ଧୀରେ ଏହି ବୃକ୍ଷ ବୃଦ୍ଧି ହେବ, ବୃଦ୍ଧି ହୋଇ ହୋଇ ପୁଣି ସ୍ଥାପନା ହୋଇଯିବ। ଭଲ ଭଲ ଫୁଲମାନଙ୍କୁ ମଧ୍ୟ ମାୟାର ବିଘ୍ନ ଫସାଇ ଦେଉଛି। ସମ୍ପୂର୍ଣ୍ଣ ଯୁଗରେ ନ ରହିବାରୁ ମାୟା ବିଘ୍ନ ପକାଇଥାଏ। ବାବାଙ୍କର ସନ୍ତାନ ହୋଇ ପବିତ୍ରତାର ପ୍ରତିଜ୍ଞା କରି ପୁନର୍ବାର ବିକାରର ବଶୀଭୂତ ହେଲେ ନାମ ବଦନାମ କରିଦେବେ, ପୁଣି ବହୁତ ଜୋରରେ ଧକ୍କା ଲାଗିବ। ବାବା କହୁଛନ୍ତି, ଏ କାମ ବିକାରର ମାଳରେ କେବେ ହେଲେ ଆକ୍ରାନ୍ତ ହୁଅ ନାହିଁ। ପିଲାମାନେ ଜାଣିଛନ୍ତି, ଏଠାରେ ରକ୍ତର ନଦୀ ବହିବ। ସତ୍ୟଯୁଗରେ କ୍ଷୀରର ନଦୀ ପ୍ରବାହିତ ହୋଇଥାଏ, ତାହା ହେଲା ନୂଆ ଦୁନିଆ। ଏହା ହେଉଛି ପୁରୁଣା ଦୁନିଆ। କଳିଯୁଗରେ ଦେଖ କଣ କଣ ଅଛି, ନୂଆ ଦୁନିଆରେ ବୈଭବକୁ ତ ଦେଖ, ଏଠାରେ ତ କିଛି ବି ନାହିଁ। କନ୍ୟାମାନେ ସାକ୍ଷାତକାରରେ ଯାଇ ଦେଖି ଆସୁଛନ୍ତି, ସୂକ୍ଷ୍ମ ବତନରେ ସୁବିର ପିଇଲୁ, ଏପରି କଲୁ, ଏସବୁର ସାକ୍ଷାତକାର ହୋଇଥାଏ। କହନ୍ତି, ଆମେ ମୂଳ ବତନକୁ ଯାଉଛୁ, ବାବା ବୈକୁଣ୍ଠକୁ ପଠାଇ ଦେଇଥାନ୍ତି। ଏସବୁ ସାକ୍ଷାତକାର ଆଦି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ଏହା ଦ୍ଵାରା କିଛି ମିଳେ ନାହିଁ। ବହୁତ କନ୍ୟା ସୂକ୍ଷ୍ମ ବତନ ଯାଇ ସୁବିରସ ପିଉଥିଲେ, କିନ୍ତୁ ଆଜି ନାହାନ୍ତି। ଭଲ ଭଲ ଫାର୍ଷ୍ଟ କ୍ଲାସ ସନ୍ତାନମାନେ ହଜିଗଲେ। ବହୁତ ଧ୍ୟାନ ସାକ୍ଷାତକାରରେ ଯେଉଁମାନେ ଯାଉଥିଲେ ସେମାନେ ବିବାହ କରିଗଲେ। ଆଶ୍ଚର୍ଯ୍ୟ ଲାଗୁଛି, ମାୟା କିଭଳି ଅଟେ, ଭାଗ୍ୟ କିପରି ଓଲଟି ଯାଉଛି। ବହୁତ ସନ୍ତାନମାନେ ଭଲ ଭଲ ପାଠ କଲେ, ଜରୁରୀ ସମୟରେ ବହୁତ ସାହାଯ୍ୟ ମଧ୍ୟ କଲେ, ସେମାନେ ମଧ୍ୟ ଆଜି ନାହାନ୍ତି। ସେଥିପାଇଁ ବାବା କହୁଛନ୍ତି, ମାୟା ତୁମେ ବହୁତ ଜବରଦସ୍ତ ଅଟେ, ମାୟା ସହିତ ତୁମର ଯୁଦ୍ଧ ଚାଲୁଛି। ଏହାକୁ ଯୁଗବଳର ଲଢେଇ କୁହାଯାଏ। ଯୁଗବଳ ଦ୍ଵାରା କଣ ପ୍ରାପ୍ତି ହୋଇଥାଏ, ଏ କଥା କେହି ଜାଣିନାହାନ୍ତି। କେବଳ ଭାରତର ପ୍ରାଚୀନ ଯୁଗ କହୁଛନ୍ତି, ମଧୁର ସନ୍ତାନ ମାନଙ୍କୁ ଯୁଗ ନିମନ୍ତେ ବୁଝାଯାଉଛି। ପ୍ରାଚୀନ ରୋଜଗାରର ଗାୟନ ରହିଛି, ଯିଏ ବି ଫିଲୋସଫର ଅର୍ଥାତ୍ ଦାର୍ଶନିକ ମାନେ ରହିଛନ୍ତି, ସେମାନଙ୍କ ପାଖରେ ଆଧ୍ୟାତ୍ମିକ ଜ୍ଞାନ ତ ନାହିଁ। ରୁହାଣୀ ବାବା ହିଁ ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ହିଁ ଶିବାୟ ନମଃ କୁହାଯାଉଛି, ତାଙ୍କର ହିଁ ମହିମାର ଗାୟନ କରାଯାଉଛି। ବାବା ଆସି ତୁମକୁ କେତେ ଜ୍ଞାନ ବୁଝାଉଛନ୍ତି, ଏହାକୁ ଜ୍ଞାନର ସାଗର ତୃତୀୟ ନେତ୍ର କୁହାଯାଉଛି। ଆଉ କାହାର ଶକ୍ତି ନାହିଁ, ଯେ ନିଜକୁ ତ୍ରିକାଳଦର୍ଶୀ କହିପାରିବେ। ତ୍ରିକାଳଦର୍ଶୀ କେବଳ ବ୍ରାହ୍ମଣ ହିଁ ହୋଇଥାନ୍ତି, ଯେଉଁ ବ୍ରାହ୍ମଣଙ୍କ ଦ୍ଵାରା ଜ୍ଞାନ ଯଜ୍ଞ ରଚନା କରାଯାଇଛି। ରୁଦ୍ର ଜ୍ଞାନ ଯଜ୍ଞ ଅଟେ ନା, ଶିବଙ୍କୁ ରୁଦ୍ର ମଧ୍ୟ କହିଥାନ୍ତି। ଅନେକ ନାମ ରଖିଦେଇଛନ୍ତି, ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନାମ ରହିଛି। ବାବାଙ୍କ ବ୍ୟତୀତ ଆଉ କାହାର ଏତେ ନାମ ନାହିଁ। ଏହାଙ୍କୁ ମଧ୍ୟ ବବୁଲନାଥ କୁହାଯାଏ, ଯେଉଁଥିରେ କାଣ୍ଟା ଥାଏ ତାକୁ ବବୁଲ କୁହାଯାଏ। ବାବା କଣ୍ଟାରୁ ଫୁଲ କରୁଥିବାରୁ ତାଙ୍କର ନାମ ବବୁଲନାଥ ରଖାଯାଇଛି। ବମ୍ବେରେ ବବୁଲନାଥ ମନ୍ଦିରରେ ବହୁତ ମେଳା ହୋଇଥାଏ, ଅର୍ଥ କିଛି ହେଲେ ବି ବୁଝନ୍ତି ନାହିଁ। ବାବା ବସି ବୁଝାଉଛନ୍ତି, ଏହାଙ୍କର ସଠିକ ନାମ ଶିବ ଅଟେ। ବ୍ୟାପାରୀମାନେ ମଧ୍ୟ ବିନ୍ଦୁକୁ ଶିବ କହିଥାନ୍ତି। ଏକ ଦୁଇ ଗଣନା କରି କରି ଦଶରେ ପହଞ୍ଚିଲେ ଶିବ ବୋଲି କହିଥାନ୍ତି। ବାବା ମଧ୍ୟ କହୁଛନ୍ତି, ମୁଁ ବିନ୍ଦୁ ତାର ଅର୍ଥାତ ତାରକା ସଦୃଶ ଅଟେ। ଏପରି ବହୁତ ଲୋକେ ଦୁଇଟି ତିଳକ ମଧ୍ୟ ଲଗାଇଥାନ୍ତି, ମାତା ଓ ପିତା। ଜ୍ଞାନ ସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମାର ଚିହ୍ନ, କିନ୍ତୁ ସେମାନେ ଅର୍ଥ ଜାଣିନାହାନ୍ତି। ତେବେ ବାବା ଯୁଗ ବିଷୟରେ ବୁଝାଉଥିଲେ, ଯୁଗ କେତେ ପ୍ରସିଦ୍ଧ। ଏବେ ତୁମେ ସନ୍ତାନ ମାନେ ଯୁଗ ଶବ୍ଦ ଛାଡ଼ିଦିଅ, ୟାଦ କର ଅର୍ଥାତ୍ ମନେ ପକାଅ। ବାବା ବୁଝାଉଛନ୍ତି, ଯୁଗ ଅକ୍ଷର କହିଲେ ବୁଝିପାରିବେ ନାହିଁ, ମନେ ପକାଇବା କହିଲେ ବୁଝିପାରିବେ। ବାବାଙ୍କୁ ବହୁତ याद करिबा को हेबो तंको साजन मध्य कह जाय थे पाटराणी करि थांते ना विश्व राजधानी रो संपत्ति बाबा देउ छंती सत्य युग रे जणे पिता रहिबे भक्ति रे दुजण पिता ज्ञान मार्ग रे एबे तुमर तीन जण पिता अटंती केत्ते आश्चर्य कथा तुमे अर्थ सहित जानि छ सत्य युग रे समस्ते सुखी हेबे सेथि पई पारलौकिक पितांको जानिबार आवश्यकता हे नाही एबे तुमे तीन जण पितांको जानि छ केते सहज बुझिबार कथा अच्छा मीठा मीठा सिकिलधे संतान मानंक प्रति माता पिता बाप दादांकर मधुर स्नेह भरा स्मृति एवं सुप्रभात आत्मिक पितांकर आत्मिक संतान मानंको नमस्ते धारणा पई मुख्य सारांश एक नंबर बाबांक स्मृति रहिबा पई मुख द्वारा किछ हेले भी कह नाही मुखर मौन कर तेबे क्रोध समाप्त होइजिव कहा उपरे भी क्रोध करिबार नाही नंबर दूसरा एही दुख धाम रे एबे निहा लागि जीव एहा को भूले नुआ दुनिया को मने पकाइबा को हेबो बाबांक सहित पवित्र रहबा पई करथिबा प्रतिज्ञा रे पक्का रहबा को हेबो वरदान निराकारी स्थिति रो अभ्यास द्वारा मु पणिया को समाप्त करुथिबा निरहंकारी हब वर्तमान समय रे सबुठारो सुंदर एवं सूक्ष्म सूता ढेला मु पणिया ए मु शब्द ही देह अभिमान ठारो ऊर्ध्व को मध्य नै जाय थाए एवं देह अभिमान को मध्य नै आसी थाए जेते बेले ए मु पणिया उलटा उपरे आसी थाए सेते बेले जे तुमको भावांकर प्रिय करिबा बदल रे कौनसी ना कौनसी आत्मार बा नाम मान एवं शान रो प्रिय कर दे थाए तेणु ए बंधन रो मुक्त हेबा पई निरंतर निराकारी स्थिति रे स्थित होई साकार स्थिति को आसी ए अभ्यास को स्वाभाविक नेचर रे परिणत कर दियो जहा द्वारा निरहंकारी होइजिव आज रो स्लोगान कहार खराब बा भल कथा सुने संकल्प रे मध्य घृणा भाव आसीबा एहा मध्य परमत अटे अव्यक्ति सारा अपवित्रता रो विजय को मध्य समाप्त करी संपूर्ण स्वच्छ अर्थात पवित्र हो संकल्प रे बा स्वप्न रे मध्य जेते बेले अपवित्रता रो अंश मात्र न रहिबो सेते बेले कहा जीव सच्चा ब्राह्मण ए भले धारणा पई हे गायन रहिछि प्राण जाऊ जाऊ पछके धर्म न जाऊ एही भले साहस एही भले धारणा पई गायन रहिछि प्राण जाऊ पछे धर्म न जाऊ एही भले दृढ़ निश्चय करुथिबा आत्मा माने जे कोनोसी प्रकार रो परिस्थिति रे निजर धर्म को अर्थात धारणा को रक्षा करबा पई जहाँ भी त्याग करबा को पड़ो बा सहन करबा को पड़ो बा सामना करबा को पड़ो बा साहस रखबा को पड़ो से माने खुशी खुशी रे करि थांती पछगुंचा देन थांती ओम शांति।